ओम शांति। आज 7 जुलाई 2025 सप्तदंकर मधुर सकार महावाक्य बाबाजी सारे कहते मिथे बच्चे तुम्हें माने बहुत रॉयल स्टूडेंट राजकीय विद्यार्थी अट तुमको पिता शिक्षक एवं सद्गुरु स्मृति में रहा अलौकिक सेवा करने को आज प्रश्न जो मैंने निजक बेहद्र पाठधारी मन कर सेमानंकर लक्षण सुनाओ। उत्तर सेमानंक बुद्धि कौन सी सूक्ष्म अथवा स्थूल देहधारी स्मृति रहिबना ही सेमाने केवल एकमात्र बापा एवं शांतिधाम घर को मन पकाउथिबे काहेकि ना समस्त महानता जनकर ही अटे जेपरी बाबा सारा दुनिया रा सेवा करी पतित मानंकु पवित्र करुछंती सही परी पिला माने मध्य बाबांक भली सेवा धरी ओम शांति। प्रथमे प्रथमे बाबा पिला मानंकु सावधान कराई देउछंती एठारे बसीबा समय रे निजकु आत्मा भाबी बाबांक सम्मुखरे बसी छत एक कथा मध्य बुद्धि रे धारण कर जे आमे बाबा एवं शिक्षकंक सम्मुखरे बसी छु। प्रथम नंबर कथा हेउछि आमे आत्मा अटु बाप टीचर गुरु रूपे मिलिथिबा शिव बाबा मध्य आत्मा अटंती से एक ही अटंती ना एही नुआ कथा तुमे सुनुछ तुमे कहुछ बाबा आमे तो एहाकु कल्प कल्प सुनुछु तेनु बुद्धि रे एक कथा रहुजे बाबा पढ़ाउछंती आमे आत्मा एही अंग द्वारा सुनुछु एही ज्ञान वर्तमान ही सर्वज्ञ भगवानंक द्वारा तुम मानंकु मिलुछि से समस्त आत्मा मानंकर पिता अटंती जिए कि संपत्ति देउछंती कौन ज्ञान देउछंती समस्तंकर सद्गति करुछंती अर्थात घर को नहीं जाउछंती केते जनंकु नहीं जिबे ए सब कथा तुमे जानिछो। मशा सदृश समस्त आत्मा मानंकु जीवाकु हेबो सत्य जुगरे गटिए मात्र धर्म ओ पवित्रता सुख शांति सब रही थाए तुम मानक चित्र द्वारा बुझाइबा बहुत सहज अटे पिला माने मध्य नक्शा द्वारा बुझी जानती ना एहा इंग्लैंड एहा अमुक आदि आदि पुणी सही स्थान मन पड़ी जाए एठारे मध्य सही परी गटिए गटिए छात्र को बुझाइबा को पड़ुछि महिमा मध्य जणंकर हेउछि शिवाय नम उच्चरु उच्च भगवान रचयिता पिता घर मुख्य होइथांती ना से हद्र पिता ये सारा बेहद घर पिता अटंती ये पुणी शिक्षक मध्य अटंती तुमको पढ़ाउछंती तेणु तुम संतान मानक बहुत खुशी रे रहिबा उचित तुम्हें राजकीय छात्र मध्य अट बाबा कहुछंती मु साधारण शरीर रे आसुछि प्रजापिता ब्रह्मांकर मध्य एहिठारे ही निश्चय आवश्यकता रहिछि तांको बिना काम किपरि चलिबो वयस्क संतान ही आवश्यक काहेकि ना पश्य अटंती ना तेणु वयस्क हेबा दरकार श्रीकृष्ण तो समस्त को संतान बोली कही पारिबे नाही वयस्क ही एक कथा कहिबा शोभा पाउछि पिला को कौन कही बाबा बोली कहिबे तेणु पिला मानकर बुद्धि आसीबा दरकार जे आमे कहा करे बसी छु अंतर्मन रे बहुत खुशी मध्य रहिबा उचित छात्र जेउठी बसिले मध्य तांको बुद्धि रे बाबा ही मने पड़ी थांती शिक्षक मध्य मन पड़ी थांती तो बाप शिक्षक अलग अलग रही तुमर तो जने मात्र बाप टीचर गुरु अटंती ब्रह्मा बाबा मध्य स्टूडेंट अटंती पढ़ुचंती केवल लोन रे रथ देछंती आउ कौनसी फरक नाही नचेत से तुम परी ही अटंती एहांको आत्मा मध्य तुम परी बुझुछि समस्त महानता जनकर ही अटे तांकु ही प्रभु ईश्वर बोली कहा जाउछि ये मध्य कहुछंती निजकु आत्मा भाबी एकमात्र परमात्मा को मने पकाओ बाकी सब सूक्ष्म एवं स्थूल देहधारी को भूली जाओ तुम्हें शांति धाम बासिंदा अट तुम्हें बेहद्र पाठधारी अट एही कथा आउ केही जानी नहांती सारा दुनिया रे केही मध्य जानी नहांती एठाकु जेउ माने आसुछंती से माने बुझी जाउछंती एवं बाबांक सेवारे लागी पड़ुछंती ईश्वरीय सेवाधारी अटंती ना बाबा मध्य सेवा करिबाकु आसी छंती ପତିତ ମାନଙ୍କୁ ପାବନ କରାଇବାର ସେବା କରୁଛନ୍ତି। ରାଜ୍ୟ ହରାଇ ପୁଣି ଯେତେବେଳେ ଦୁଃଖୀ ହେଉଛନ୍ତି ସେତେବେଳେ ବାବାଙ୍କୁ ଡାକୁଛନ୍ତି। ଯିଏ ରାଜ୍ୟ ଦେଇଥିଲେ ତାଙ୍କୁ ହିଁ ଡାକିବେ ନା? ତୁମେ ସନ୍ତାନମାନେ ଜାଣିଛ ବାବା ସୁଖଧାମର ମାଲିକ କରାଇବାକୁ ଆସିଛନ୍ତି। ଦୁନିଆରେ ଏ କଥା କାହାକୁ ଜଣା ନାହିଁ। ସମସ୍ତ ଭାରତବାସୀ ଏକ ଧର୍ମର ହିଁ ଅଟନ୍ତି। ଏହା ହିଁ ହେଉଛି ମୁଖ୍ୟ ଧର୍ମ। ତେବେ ନିଶ୍ଚିତ ଯେତେବେଳେ ଏହି ଧର୍ମ ପ୍ରାୟ ଲୋପ ହୋଇଯାଇଥିବ ସେତେବେଳେ ତ ବାବା ଆସି ସ୍ଥାପନ କରିବେ। ପିଲାମାନେ ଜାଣିଛନ୍ତି ଯେ ଭଗବାନ, ଯାହାକୁ ସାରା ଦୁନିଆ ଆହ୍ଲା ଗଡ କହି ଡାକୁଛନ୍ତି, ସେ ଡ୍ରାମା ଅନୁସାରେ କଳ୍ପ ପୂର୍ବ ସଦୃଶ ଏଠାକୁ ଆସୁଛନ୍ତି। ଏହା ହେଉଛି ଗୀତାର ଅଧ୍ୟାୟ, ଯେଉଁ ସମୟରେ ବାବା ଆସି ସ୍ଥାପନାର କର୍ତ୍ତବ୍ୟ କରୁଛନ୍ତି। ଗାୟନ ମଧ୍ୟ କରାଯାଏ, ବ୍ରାହ୍ମଣ ଏବଂ ଦେବୀ ଦେବତା, କ୍ଷତ୍ରିୟ କହୁନାହାନ୍ତି, ବ୍ରାହ୍ମଣ ଦେବୀ ଦେବତା ନମ କହୁଛନ୍ତି। କାହିଁକି ନା କ୍ଷତ୍ରିୟ ତ ଦୁଇ କଳା କମ୍ ହୋଇଗଲା ନା? ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି, ତ୍ରେତାକୁ ତ ନୂଆ ଦୁନିଆ କୁହାଯିବ ନାହିଁ। ପ୍ରଥମେ ପ୍ରଥମେ ସତ୍ୟଯୁଗକୁ ହିଁ ଏକଦମ ନୂଆ ଦୁନିଆ କୁହାଯିବ, ଏହା ସବୁଠାରୁ ପୁରୁଣା ଦୁନିଆ ଅଟେ। ପୁଣି ନୂଆରୁ ନୂଆ ଦୁନିଆକୁ ଯିବୁ। ଏବେ ଆମେ ସେହି ଦୁନିଆକୁ ଯାଉଥିବାରୁ ପିଲାମାନେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେଉଛୁ, ଆମେ ସତ୍ୟ ନାରାୟଣଙ୍କର କଥା ମଧ୍ୟ ଶୁଣୁଛୁ। ରାଜକୁମାର ହେବାର କଥା କହୁନାହାନ୍ତି, ସତ୍ୟ ନାରାୟଣଙ୍କ କଥା କହୁଛନ୍ତି। ସେମାନେ ନାରାୟଣଙ୍କୁ ଅଲଗା ଭାବୁଛନ୍ତି, କିନ୍ତୁ ନାରାୟଣଙ୍କର କୌଣସି ଜୀବନ କାହାଣୀ ତ ନାହିଁ। ଜ୍ଞାନର କଥା ବହୁତ ରହିଛି ନା, ସେଥିପାଇଁ ସାତ ଦିନ ଦିଆଯାଇଛି। ସାତ ଦିନ ଭଟ୍ଟିରେ ଅର୍ଥାତ୍ ଏକାଗ୍ରତା ପୂର୍ବକ ରହିବାକୁ ପଡ଼ିବ। କିନ୍ତୁ ଏପରି ମଧ୍ୟ ନୁହେଁ ଯେ ଏଠାରେ ଆସି ଭଟ୍ଟିରେ ରହିବାକୁ ପଡ଼ିବ। ଏହିଭଳି ତ ପୁଣି ଭଟ୍ଟିର ବାହାନା କରି ଅନେକ ଆସିଯିବେ। ମୁଖ୍ୟତଃ ସକାଳ ଏବଂ ସନ୍ଧ୍ୟାରେ ପାଠପଢ଼ା ହୋଇଥାଏ, ଖରାବେଳେ ବାୟୁମଣ୍ଡଳ ଠିକ୍ ନଥାଏ, ରାତ୍ରିରେ ମଧ୍ୟ ଦଶରୁ ବାର ପର୍ଯ୍ୟନ୍ତ ବିଲକୁଲ ଖରାପ ସମୟ ରହିଥାଏ। ଏଠାରେ ତୁମ ସନ୍ତାନମାନଙ୍କୁ ମଧ୍ୟ ମେହନତ କରିବାକୁ ହେବ, ୟାଦରେ ରହି ସତପ୍ରଧାନ ହେବା ପାଇଁ। ଘର ଗୃହସ୍ଥରେ ତ ସାରା ଦିନ କାମଧନ୍ଦାରେ ରହୁଛ, ଏପରି ମଧ୍ୟ ବହୁତ ଅଛନ୍ତି ଯିଏ ଧନ୍ଦା ଆଦି କରି ମଧ୍ୟ ଭଲ ଚାକିରି କରିବା ପାଇଁ ପୁଣି ପାଠ ପଢ଼ିଥାନ୍ତି। ଏଠାରେ ମଧ୍ୟ ତୁମେ ପଢ଼ୁଛ, ତେଣୁ ଯିଏ ପଢ଼ାଉଛନ୍ତି ସେହି ଶିକ୍ଷକଙ୍କୁ ମନେ ପକାଇବାକୁ ହେବ। ଆଚ୍ଛା, ଶିକ୍ଷକ ଭାବି ମନେ ପକାଇଲେ ମଧ୍ୟ ତିନି ଜଣ ଏକତ୍ର ମନେ ପଡ଼ିବେ, ବାପ, ଟିଚର, ଗୁରୁ। ତୁମ ନିମନ୍ତେ ଏହା ବହୁତ ସହଜ ହୋଇଥିବାରୁ ତୁରନ୍ତ ମନେ ପଡ଼ିବା ଉଚିତ ଯେ ଆମର ବାବା ଶିକ୍ଷକ ଗୁରୁ ମଧ୍ୟ ଅଟନ୍ତି, ସେ ସର୍ବୋଚ୍ଚ ପିତା ଅଟନ୍ତି, ଯାହାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ। ଆମେ ସ୍ୱର୍ଗକୁ ନିଶ୍ଚୟ ଯିବୁ, ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ। ତୁମେ କେବଳ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ, ଏକଥା ମଧ୍ୟ ତୁମେ ଜାଣିଛ, ମନୁଷ୍ୟମାନେ ମଧ୍ୟ ଜାଣିବେ, ଚାରିଆଡ଼େ ତୁମର ପ୍ରଚାର ପ୍ରସାର ହେବ। ତୁମ ବ୍ରାହ୍ମଣମାନଙ୍କର ଅଲୌକିକ ଧର୍ମ ଅଟେ, ଶ୍ରୀମତକୁ ଅନୁସରଣ କରି ଅଲୌକିକ ସେବାରେ ତତ୍ପର ରହିବା। ଏ କଥା ମଧ୍ୟ ମନୁଷ୍ୟମାନେ ଜାଣିବେ ଯେ ତୁମେ ଶ୍ରୀମତ ମାଧ୍ୟମରେ କେତେ ଶ୍ରେଷ୍ଠ କର୍ମ କରୁଛ, ତୁମ ପରି ଅଲୌକିକ ସେବା ଆଉ କେହି କରିପାରିବେ ନାହିଁ। ତୁମେ ବ୍ରାହ୍ମଣ ଧର୍ମାବଲମ୍ବୀମାନେ ହିଁ ଏପରି ଶ୍ରେଷ୍ଠ କର୍ମ କରୁଛ, ତେଣୁ ଏପରି କର୍ମରେ ଲାଗିଯିବା ଉଚିତ, ଏହିଥିରେ ହିଁ କାର୍ଯ୍ୟବ୍ୟସ୍ତ ରହିବା ଉଚିତ। ବାବା ମଧ୍ୟ ଏହି ସେବାରେ ବ୍ୟସ୍ତ ରହୁଛନ୍ତି ନା? ତୁମେ ରାଜଧାନୀ ସ୍ଥାପନ କରୁଛ, ସେମାନେ ତ ପଞ୍ଚାୟତ ଏକତ୍ର ହୋଇ କେବଳ ପାଳନ କରୁଛନ୍ତି, ଏଠାରେ ତୁମେ ଗୁପ୍ତ ବେଶରେ କଣ କରୁଛ? ତୁମେ ହେଉଛ ଗୁପ୍ତ ଅହିଂସକ ଯୋଦ୍ଧା, ଏହାର ଅର୍ଥ ମଧ୍ୟ କେହି ବୁଝୁନାହାନ୍ତି। ତୁମେ ହେଉଛ ଡବଲ ଅହିଂସକ ସେନା, ସବୁଠାରୁ ବଡ଼ ହିଂସା ହେଉଛି କାମ ବିକାରର, ଯାହା ଆତ୍ମାକୁ ପତିତ କରାଉଛି, ଏହାକୁ ହିଁ ଜିତିବାକୁ ହେବ। ଭଗବାନ ଉବାଚ, କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ ଜିତ ହୋଇଯିବ। ଏହି ଲକ୍ଷ୍ମୀ ନାରାୟଣ ଜଗତ ଜିତ ଅଟନ୍ତି ନା? ଭାରତ ଜଗତ ଜିତ ଥିଲା, ଏ ବିଶ୍ୱର ମାଲିକ କିପରି ହେଲେ ଏ କଥା ମଧ୍ୟ ବାହାର ଲୋକେ ବୁଝିପାରିବେ ନାହିଁ। ଏହାକୁ ବୁଝାଇବା ପାଇଁ ବୁଦ୍ଧି ବହୁତ ବିଶାଳ ହେବା ଦରକାର। ବଡ଼ ବଡ଼ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କର ବିଶାଳ ବୁଦ୍ଧି ହୋଇଥାଏ ନା। ତୁମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛ, ତୁମେ କାହାକୁ ବି ବୁଝାଇ ପାରିବ ଯେ ବିଶ୍ୱରେ ଶାନ୍ତି ଥିଲା, ଆଉ କୌଣସି ରାଜ୍ୟ ନଥିଲା, ସ୍ୱର୍ଗରେ ଅଶାନ୍ତି ହୋଇପାରିବ ନାହିଁ। ବହିଷ୍ଠକୁ ଗାର୍ଡେନ ଅଫ୍ ଆହ୍ଲା କୁହାଯାଉଛି, କେବଳ ବଗିଚା ତ ରହିବ ନାହିଁ, ମନୁଷ୍ୟ ମଧ୍ୟ ରହିବା ଦରକାର ନା। ଏବେ ତୁମେ ସନ୍ତାନମାନେ ଜାଣୁଛ, ଆମେ ସ୍ୱର୍ଗର ମାଲିକ ହେଉଛୁ। ତୁମର ମନରେ ବହୁତ ନିଶା ରହିବା ଉଚିତ ଏବଂ ଚିନ୍ତନ ବହୁତ ଉଚ୍ଚ ହେବା ଦରକାର। ତୁମେ ବାହାରର କୌଣସି ସୁଖକୁ ଚାହୁଁନାହଁ, ବର୍ତ୍ତମାନ ତୁମକୁ ବିଲକୁଲ ସାଧାରଣ ଭାବେ ରହିବାକୁ ହେବ। ଏବେ ତୁମେ ଶ୍ୱଶୁର ଘରୁ ଯାଉଛ, ଏହା ତୁମର ବାପ ଘର ଅଟେ। ଏଠାରେ ତୁମକୁ ଦୁଇ ଜଣ ପିତା ମିଳିଛନ୍ତି, ଏକ ନିରାକାର ସର୍ବୋଚ୍ଚ ପିତା, ଦ୍ୱିତୀୟ ପୁଣି ସାକାର, ସେ ସାକାରର ମଧ୍ୟ ସର୍ବୋଚ୍ଚ ଅଟନ୍ତି। ଏବେ ତୁମେ ଶ୍ୱଶୁର ଘର ବିଷ୍ଣୁପୁରୀକୁ ଯାଉଛ, ତାକୁ କୃଷ୍ଣପୁରୀ କୁହାଯିବ ନାହିଁ, ପିଲାମାନଙ୍କର କୌଣସି ପୁରୀ ନଥାଏ। ବିଷ୍ଣୁପୁରୀ ଅର୍ଥାତ୍ ଲକ୍ଷ୍ମୀ ନାରାୟଣ ଦ୍ୱାରା, ବିଷ୍ଣୁପୁରୀ ଅର୍ଥାତ୍ ଲକ୍ଷ୍ମୀ ନାରାୟଣଙ୍କ ପୁରୀ, ତୁମେ ରାଜଯୋଗୀ ଅଟ, ତେବେ ନିଶ୍ଚୟ ନରରୁ ନାରାୟଣ ହେବ। ତୁମେ ହେଉଛ ପ୍ରକୃତ ଈଶ୍ୱରୀୟ ସେବାଧାରୀ। ବାବା ସେହିମାନଙ୍କୁ ପ୍ରକୃତ ଈଶ୍ୱରୀୟ ସେବାଧାରୀ କହୁଛନ୍ତି, ଯିଏକି ଅତି କମ୍ରେ 8 ଘଣ୍ଟା ଆତ୍ମ ଅଭିମାନୀ ରହିବାର ପୁରୁଷାର୍ଥ କରୁଛନ୍ତି। କୌଣସି କର୍ମବନ୍ଧନ ନ ରହିଲେ ହିଁ ସେବାଧାରୀ ହୋଇପାରିବ ଏବଂ କର୍ମାତୀତ ଅବସ୍ଥା ହୋଇପାରିବ। ନରରୁ ନାରାୟଣ ହେବା ପାଇଁ କର୍ମାତୀତ ଅବସ୍ଥା ନିଶ୍ଚୟ ହେବା ଦରକାର। କର୍ମବନ୍ଧନ ଥିଲେ ଦଣ୍ଡ ଭୋଗ କରିବାକୁ ପଡିବ। ପିଲାମାନେ ନିଜେ ବୁଝିପାରୁଛନ୍ତି, ବାବାଙ୍କୁ ମନେ ପକାଇବା କଷ୍ଟସାଧ୍ୟ ଅଟେ, ଉପାୟ ତ ବହୁତ ସହଜ ଅଟେ, କେବଳ ବାବାଙ୍କୁ ୟାଦ କରିବାକୁ ହେବ। ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ, ଯୋଗ ନିମନ୍ତେ ହିଁ ଜ୍ଞାନ ଉଦ୍ଦିଷ୍ଟ, ଯାହାକୁ ବାବା ଆସି ଶିଖାଉଛନ୍ତି। ଶ୍ରୀକୃଷ୍ଣ କଣ ଜପ ଶିଖାଇଥାନ୍ତି କି? ଶ୍ରୀକୃଷ୍ଣଙ୍କୁ ପୁଣି ସ୍ୱଦର୍ଶନ ଚକ୍ର ଦେଇଛନ୍ତି, ଏହି ଚିତ୍ର ମଧ୍ୟ କେତେ ଭୁଲ ଅଟେ। ଏବେ ତୁମକୁ କୌଣସି ଚିତ୍ର ଆଦିକୁ ମନେ ପକାଇବା ଅନୁଚିତ, ସବୁ କିଛି ଭୁଲି ଯାଉ। କେଉଁଥିରେ ବୁଦ୍ଧି ନ ଲାଗୁ, ଲାଇନ କ୍ଲିୟର ହେବା ଦରକାର। ଏହା ହେଉଛି ପାଠପଢ଼ାର ସମୟ। ଦୁନିଆକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ, ତେବେ ଯାଇ ପାପ ନାଶ ହେବ। ବାବା କହୁଛନ୍ତି, ପ୍ରଥମେ ତୁମେ ଅଶରୀରେ ଆସିଥିଲ, ପୁଣି ତୁମକୁ ଯିବାକୁ ହେବ। ତୁମେ ସର୍ବକର୍ମରେ ହଦ୍ର ଅଭିନେତା, ସେମାନେ ତୁମେ ସର୍ବକର୍ମରେ ନିପୁଣ ଅଟ, ସେମାନେ ହଦ୍ର ଅଭିନେତା ଅଟନ୍ତି, ତୁମେ ହେଲ ବେହଦ୍ର ଅଭିନେତା। ଏବେ ତୁମେ ଜାଣୁଛ ଯେ ଆମେ ଅନେକ ଥର ପାଠ କରିଛୁ, ଅନେକ ଥର ତୁମେ ବେହଦ୍ର ମାଲିକ ହୋଇଛ। ଏହି ବେହଦ୍ର ନାଟକରେ ପୁଣି ଛୋଟ ଛୋଟ ନାଟକ ମଧ୍ୟ ଅନେକ ଥର ହେଉଛି। ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଯାହା କିଛି ହୋଇଛି ତାହାର ପୁନରାବୃତ୍ତି ହୋଇ ଚାଲିବ। ଆରମ୍ଭରୁ ନେଇ ଅନ୍ତ ପର୍ଯ୍ୟନ୍ତ ସବୁକିଛି ତୁମ ବୁଦ୍ଧିରେ ଅଛି। ମୂଳବତନ, ସୂକ୍ଷ୍ମବତନ ଏବଂ ସୃଷ୍ଟିର ଚକ୍ର, ବାସ୍ ଆଉ କୌଣସି ଧାମ ସହିତ ତୁମର କାମ ନାହିଁ। ତୁମର ଧର୍ମ ବହୁତ ସୁଖଦାୟୀ ଅଟେ। ତାଙ୍କର ଯେତେବେଳେ ସମୟ ଆସିବ ସେତେବେଳେ ସେମାନେ ଆସିବେ, କ୍ରମାନୁସାରେ ଯେପରି ଆସିଛନ୍ତି ସେହିପରି ପୁଣି ଆସିବେ। ଆମେ ଅନ୍ୟ ଧର୍ମର କଣ ବର୍ଣ୍ଣନା କରିବୁ? ତୁମକୁ କେବଳ ଏକମାତ୍ର ବାବା ହିଁ ମନେ ରହିବା ଦରକାର। ଚିତ୍ର ଆଦି ସବୁ ଭୁଲି ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ନୁହେଁ, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ନୁହେଁ, କେବଳ ଜଣଙ୍କୁ ମନେ ପକାଓ। ସେମାନେ ଭାବୁଛନ୍ତି ପରମାତ୍ମା ଲିଙ୍ଗ ସଦୃଶ ଅଟନ୍ତି, ଲିଙ୍ଗ ସଦୃଶ କୌଣସି ଜିନିଷ ହୋଇପାରିବ ନାହିଁ। ତେବେ ସେ କିପରି ଜ୍ଞାନ ଶୁଣାଇବେ? କଣ ପ୍ରେରଣା ଦ୍ୱାରା ଲାଉଡ୍ ସ୍ପିକର ରଖିବେ ଯେ ତୁମେ ଶୁଣିବ? ପ୍ରେରଣା ଦ୍ୱାରା ତ କିଛି ହୁଏ ନାହିଁ, ଏପରି ନୁହେଁ ଶଙ୍କରଙ୍କୁ ପଠାଉଛନ୍ତି। ଏସବୁ ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ରହିଛି, ବିନାଶ ତ ନିଶ୍ଚୟ ହେବ। ଯେପରି ତୁମେ ଆତ୍ମାମାନେ ଶରୀର ଦ୍ୱାରା କଥା ହେଉଛ, ସେହିପରି ପରମାତ୍ମା ମଧ୍ୟ ତୁମ ସହିତ କଥା ହେଉଛନ୍ତି। ତାଙ୍କର ପାଟି ହିଁ ଦିବ୍ୟ ଅଲୌକିକ ଅଟେ। ପତିତମାନଙ୍କୁ ପାବନ ଏକମାତ୍ର ବାପା ହିଁ କରାଉଛନ୍ତି। କହୁଛନ୍ତି, ମୋର ପାଟ ସବୁଠାରୁ ଅଲଗା ଅଟେ। କଳ୍ପ ପୂର୍ବରୁ ଯେଉଁମାନେ ଆସିଥିଲେ ସେହିମାନେ ଆସିବେ। ଯାହା କିଛି ବି ଅତୀତ ହୋଇଗଲା ତାହା ଡ୍ରାମା, ଏଥିରେ ଟିକିଏ ହେଲେ ଫରକ ନାହିଁ। ପୁଣି ପୁରୁଷାର୍ଥର ଖିଆଲ ରଖିବାକୁ ହେବ। ଏପରି ନୁହେଁ ଡ୍ରାମା ଅନୁସାରେ ଆମର କମ୍ ପୁରୁଷାର୍ଥ ହେଉଛି, ପୁଣି ତ ପଦ ମଧ୍ୟ ବହୁତ କମ୍ ହୋଇଯିବ। ପୁରୁଷାର୍ଥକୁ ତୀବ୍ର କରିବା ଉଚିତ, ସବୁକିଛି ଡ୍ରାମା ଉପରେ ଛାଡ଼ିଦେବା ଉଚିତ ନୁହେଁ। ନିଜର ୟାଦର ଚାଟକୁ ଦେଖ ଓ ବୃଦ୍ଧି କର, ନୋଟ କର, ଆମର ଚାଟ ବଢୁଛି ତ କମ୍ ହେଉନାହିଁ, ତ ବହୁତ ଖବରଦାର ରହିବା ଉଚିତ। ଏଠାରେ ତୁମେ ବ୍ରାହ୍ମଣ ସଙ୍ଗରେ ରହିଛ, ବାହାରେ ସବୁ କୁସଙ୍ଗ ଅଟେ, ସେମାନେ ସମସ୍ତେ ଓଲଟା ହିଁ ଶୁଣାଇଥାନ୍ତି। ଏବେ ବାବା ତୁମକୁ କୁସଙ୍ଗରୁ ବାହାର କରୁଛନ୍ତି। ମନୁଷ୍ୟମାନେ କୁସଙ୍ଗରେ ପଡ଼ି ନିଜର ଚାଲିଚଳନ ଆଦି ସବୁ ବଦଳାଇ ଦେଇଛନ୍ତି, ବେଶ ପୋଷାକ ମଧ୍ୟ ବଦଳାଇ ଦେଇଛନ୍ତି। ଏହା ମଧ୍ୟ ଯେପରି ନିଜ ଧର୍ମର ଅପମାନ କରିଛନ୍ତି, ଦେଖ କିପରି କେଶ ସଜାଉଛନ୍ତି, ଦେହ ଅଭିମାନ ଆସିଯାଉଛି। 150 ଟଙ୍କା ଦେଉଛନ୍ତି କେବଳ ଜଣେ ସଜାଇବା ପାଇଁ, ଏହାକୁ ପତି ଦେହ ଅଭିମାନ ବୋଲି କୁହାଯାଉଛି। ସେମାନେ ପୁଣି କେବେ ହେଲେ ଜ୍ଞାନ ଧାରଣ କରିପାରିବେ ନାହିଁ। ବାବା କହୁଛନ୍ତି, ବିଲକୁଲ ସାଧାରଣ ହୁଅ, ଅଧିକ ଦାମର ଶାଢ଼ୀ ପିନ୍ଧିବା ଦ୍ୱାରା ମଧ୍ୟ ଦେହ ଅଭିମାନ ଆସିଥାଏ। ଦେହ ଅଭିମାନ ଦୂର କରିବା ପାଇଁ ସବୁ ହାଲୁକା କରିଦେବା ଉଚିତ। ଭଲ ଜିନିଷ ଦେହ ଅଭିମାନରେ ଆଣିଥାଏ। ତୁମେ ବର୍ତ୍ତମାନ ବନବାହରେ ଅଛ ନା, ପ୍ରତ୍ୟେକ ଜିନିଷରୁ ମୋହ ହଟାଇବାକୁ ହେବ, ବହୁତ ସାଧାରଣ ରହିବାକୁ ହେବ। ବିବାହ ଆଦିରେ ସମ୍ପର୍କ ରକ୍ଷା କରିବା ପାଇଁ ରଙ୍ଗୀନ କପଡ଼ା ପିନ୍ଧିକରି ଯାଅ, ନାମକୁ ମାତ୍ର ପିନ୍ଧିଲ ପୁଣି ଘରକୁ ଆସି ଓହ୍ଲାଇଦେଲ। ତୁମକୁ ତ ବାଣୀରୁ ଘରେ ଯିବାକୁ ହେବ, ବାନପ୍ରସ୍ତି ଧଳା ବସ୍ତ୍ର ପିନ୍ଧିଥାନ୍ତି। ତୁମେ ଛୋଟ ବଡ଼ ସମସ୍ତେ ବାନପ୍ରସ୍ତି ଅଟ। ଛୋଟ ପିଲାମାନଙ୍କୁ ମଧ୍ୟ ଶିବ ବାବାଙ୍କର ୟାଦ କରାଇବା ଉଚିତ, ଏଥିରେ ହିଁ କଲ୍ୟାଣ ରହିଛି। ବାସ ଆମକୁ ଏବେ ଶିବ ବାବାଙ୍କ ପାଖକୁ ଯିବାକୁ ହେବ। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ସର୍ବଦା ଧ୍ୟାନ ରହୁ ଯେ ମୋର କୌଣସି ବି ଚାଲିଚଳଣି ଦେହ ଅଭିମାନ ଯୁକ୍ତ ନ ହେଉ, ବହୁତ ସାଧାରଣ ଭାବରେ ରହିବାକୁ ହେବ। କୌଣସି ବି ଜିନିଷରେ ମମତ୍ୱ ରଖିବାର ନାହିଁ, କୁସଙ୍ଗଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ଧାରଣା ନମ୍ବର 2, ଯୋଗର ମେହନତ ଦ୍ୱାରା ସମସ୍ତ କର୍ମବନ୍ଧନକୁ ସମାପ୍ତ କରି କର୍ମାତୀତ ହେବାକୁ ପଡ଼ିବ। ଅତିକମରେ 8 ଘଣ୍ଟା ଆତ୍ମଅଭିମାନୀ ହୋଇ ରହି ପ୍ରକୃତ ଈଶ୍ୱରୀୟ ସେବାଧାରୀ ହେବାକୁ ପଡ଼ିବ। ଆଜିର ବରଦାନ ବିଶାଳ ବୁଦ୍ଧି, ଏବଂ ବିଶାଳ ହୃଦୟ ଦ୍ୱାରା ନିଜର ପଣିଆର ଅନୁଭୂତି କରାଉଥିବା ମାଷ୍ଟର ରଚୟିତା ହୁଅ। ବର୍ତ୍ତମାନକୁ ବିସ୍ତାରରେ ବାବା ବତାଉଛନ୍ତି, ମାଷ୍ଟର ରଚୟିତାର ପ୍ରଥମ ରଚନା ଏହି ଦେହ ଅଟେ। ଯେଉଁମାନେ ଏହି ଦେହର ମାଲିକ ହେବାର ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ କରିନିଅନ୍ତି, ସେମାନେ ନିଜର ସ୍ନେହ ବା ସମ୍ପର୍କ ଦ୍ୱାରା ସମସ୍ତଙ୍କୁ ନିଜ ପଣିଆର ଅନୁଭବ କରାଇଥାନ୍ତି। ଯେପରି ଆତ୍ମାର ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କୁ ସୁଖର, ଦାତାପଣିଆର, ଶାନ୍ତିର, ପ୍ରେମର, ସହଯୋଗର, ସାହସର ଉତ୍ସ ଏବଂ ଉଦ୍ଦୀପନାର କୌଣସି ନା କୌଣସି ବିଶେଷତାର ଅନୁଭୂତି ହୋଇଥାଏ। ସେହିମାନଙ୍କୁ କୁହାଯାଏ ବିଶାଳ ବୁଦ୍ଧି, ବିଶାଳ ହୃଦୟ ସମ୍ପନ୍ନ ଆତ୍ମା। ଆଜିର ସ୍ଲୋଗାନ ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ସର୍ବଦା ଉଡ଼ିବା କଳାର ଅନୁଭୂତି କରାଇ ଚାଲ। ଅବ୍ୟକ୍ତ ଇସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ ହୁଅ। ଆଜିର ଇସାରା ନିଜକୁ ଶ୍ରେଷ୍ଠ ସଂକଳ୍ପରେ ସମ୍ପନ୍ନ କରିବା ପାଇଁ ଘର ଗୃହସ୍ଥରେ ଟ୍ରଷ୍ଟି ଅର୍ଥାତ୍ ନିମିତ ହୋଇ ରୁହ। ଟ୍ରଷ୍ଟି ହେବା ଅର୍ଥ ଡବଲ ଲାଇଫ୍ ଫରିସ୍ତା ହେବା। ଏହିଭଳି ପିଲାମାନଙ୍କର ପ୍ରତ୍ୟେକ ଶ୍ରେଷ୍ଠ ସଂକଳ୍ପ ସଫଳ ହୋଇଥାଏ। ପିଲାମାନଙ୍କର ଗୋଟିଏ ଶ୍ରେଷ୍ଠ ସଂକଳ୍ପ ଆଧାରରେ ବାବାଙ୍କ ଦ୍ୱାରା ହଜାର ଶ୍ରେଷ୍ଠ ସଂକଳ୍ପ ରୂପୀ ଫଳ ପ୍ରାପ୍ତ ହୋଇଥାଏ। ଗୋଟିଏର ହଜାର ଗୁଣା ଫଳ ମିଳିଯାଏ। ଓମ୍ ଶାନ୍ତି।